তাহলে কিছু করে না, তুমি করছো করে চলো করে চলো।
ମୋ ନାଁ ସୁଭାଷିନି ସ୍ୱାଇଁ, ସାତ ନମ୍ବର ୱାର୍ଡରୁ କହୁଛି, ଏଫଆର କଲୋନୀ। ସକାଳେ ଅଳିଆ ଗାଡି ଆସୁଛି ବିଏମ୍ସିରୁ, ଆମେ ଅଲଗା ଅଲଗା ଗୋଦା ଶୁଖିଲା କରି ଅଲଗା ଅଲଗା କରି ଦଉଛୁ। ଆମ କଲୋନୀ ସଫା ରହୁଛି, ସକାଳୁ ଜଣେ ସ୍ତ୍ରୀ ଲୋକ ଆସି ଓଳିଆ ପୋଳା କରୁଛନ୍ତି। ଆମେ ଏଥିରେ ବହୁତ ଖୁସି ଅଛୁ, ଆମେ ବିଏମ୍ସି କି ଧନ୍ୟବାଦ ଦଉଛୁ। ଆମ ପାଇଁ କିଛି ନାହିଁ।